ପ୍ରାଣବନ୍ଧୁ କରଙ୍କ ଏକାଙ୍କିକା ଦୂର ପାହାଡ଼ର ଦ୍ୱିତୀୟ ଭାଗ। ବିମଳ ଗୋଟାଏ ଭୟଙ୍କର ଲୋକ, ଫେର ସ୍ତ୍ରୀ ନାଁରେ ଇନ୍ସ୍ୟୋର କରିବାକୁ କହୁଛି। ନା ନା, ମୁଁ ଯାଏ, ଏହାର ଗୋଟେ ଦଫାରଫା ନ କଲେ ଚଳିବନି ଏ ଘରେ। କେମିତି ମୋ ସ୍ତ୍ରୀ ମୋର ସେବା ଯତ୍ନ ନ କରିବ ଦେଖିବା। ଏଇ ଷ୍ଟ୍ରାପ୍ ବାଲା ଜୋତା ପିନ୍ଧିଲାରୁ ସିନା ଏତେ କଥା ଖୁସ୍ କିନା ଗୋଡ଼ରୁ ବାହାରି ଯାଉଛି। ରହ, ବାହାର ଆଡ଼େ ପ୍ରସ୍ଥାନ, ପଦୀର ପ୍ରବେଶ। ସେ ଥୁଆ ହୋଇଥିବା ଜଳଖିଆ ନିକଟକୁ ଯାଇ ସିଙ୍ଗଡ଼ାଟିକୁ ଧରି ଖାଇବାକୁ ଆରମ୍ଭ କଲା। ଚାରିଆଡ଼େ ଚାହିଁ ଦେଖିଲା କିଏ କୁଆଡ଼େ ଆସୁଛି କି ନାହିଁ। ସିଙ୍ଗଡ଼ାଟିଏ ଉଠେଇ ଓ ପାଟିରେ ପୁରେଇ ପଦୀ, ଜିନିଷ ଗୁଡ଼ାକ ଏମିତି ନଷ୍ଟ ହେଲେ ମୋ ଦେହ ଜଳିଯାଏ। ବଡ଼ ଲୋକଙ୍କର ଖାଣି ପରା, ସେମିତି ଖାଲି ଖୁମ୍ପିବେ, ପୋଡ଼ିଯାଉ ତାଙ୍କ ଖିଆ। କାହାକୁ କହିବ ଏ ଘରେ? ମାଆକୁ ତ ମା, ବାବୁକୁ ତ ବାବୁ। ଓଲଟି କହିଲା ଲୋକର ଦୋଷ, ଶୁଣିଲା ଲୋକର ରୋଷ। ମୋର କି ଥାଏ ଲୋ ମା, ଆମେ ଦାସୀ ପୋଇଲି ଲୋକ। ଆମର କାମ ହେଲା କଂସା ଲୋଟା ଯାହା ହବୁଡ଼ିଛି ଅଣ୍ଟିକୁ ଉଠା। ରାଜୀବର ପୁନଃ ପ୍ରବେଶ। ରାଜୀବକୁ ଦେଖି ପଦୀ ମୁହଁ ପୋଛି ଦେଇ ଠିଆ ହୋଇ, କ'ଣ କିଅ ବାବୁ, ଏଇନେ ତ ଆଇଥିଲ, ଫେର କିଆଁ? ବାବୁ ତମ ପଛେ ପଛେ କୁଆଡ଼େ ବାହାରିଗଲେଣି। ରାଜୀବ, ମୁଁ ବାବୁଙ୍କ ପାଖକୁ ଆସିନି, ତୋ ରୀନା ଦେଇ ଅଛନ୍ତି। ପଦୀ, ଆମ ଦେଇଙ୍କ ସାକ୍ଷରେ ତମର କି କାମ? ରାଜୀବ ପଦୀ ନିକଟକୁ ଯାଇ, କାମ ଅଛି, ଟିକେ ତମକୁ ଡାକିଦେବୁ? ପଦୀ, ମୁଁ ପାରିବିନି ପରା କହିଲି, ସେ ଘରେ ନାହାନ୍ତି, କୁଆଡ଼େ ଯାଇଛନ୍ତି। ରାଜୀବ, ତୁ ମିଛ କହୁଛୁ। ପଦୀ, ତମେ କୋଆଡ଼ିକିଆ ବାବୁ କିଓ, ମୋତେ ମିଛେଇ କହୁଛ, କହିଲି ପରା ସେ ନାହାନ୍ତି। ରାଜୀବ, ଆଚ୍ଛା ହଉ ହଉ, ତୁ ଏମିତି ପାଟି କରନି। ପଦୀ, ମୋ ପାଟି ସେମିତି। ରାଜୀବ ପକେଟରୁ ଟଙ୍କା ବାହାର କରି, ନେ। କ'ଣ? ନେ ଏ ଟଙ୍କାଟା ବକ୍ସିସ୍। ପଦୀ ହାତ ବଢ଼େଇଦେଲା, ମଲା, ମୁଁ ତମର କ'ଣ କଲି କି ତମେ ମୋତେ ବକ୍ସିସ୍ ଦେଉଛ? ରାଜୀବ, ଦେଲି ଏମିତି ଖୁସିରେ, ହଉ ମୁଁ ଯାଉଛି। ଯିବାକୁ ଉଦ୍ୟତ ହେଲା। ପଦୀ, ଚାଲି ଯାଉଛ କିଆଁ ମୋ ବାବୁ, ରହିଥା, ମୁଁ ରୀନା ଦେଇକି ଡାକିଦେଉଛି। ରାଜୀବ, ସେ ପରା ନାହାନ୍ତି। ପଦୀ, ନିଆନଗା ମନଟା ପରା ମୋର ବାବୁ, ସେ କୁଆଡ଼େ ଯାଇଥିଲେ ଯେ, ତାଙ୍କ ଫେରିବା କଥାଟା ଭୁଲି ଯାଇଥିଲି, ଏବେ ମନେ ପଡ଼ିଲା, ତମେ ବସ, ମୁଁ ତାଙ୍କୁ ଡାକିଦେଉଛି। ରାଜୀବ, ହଉ ଯା ଯା, ବେଗି ବେଗି ଡାକିଦେ, ମୁଁ ବେଶୀ ସମୟ ରହିପାରିବିନି। ପଦୀର ପ୍ରସ୍ଥାନ, ରାଜୀବ ପଦାକୁ ଥରେ ଚାହିଁ ବୁଲାଚଲା କରିବା, ରୀନାର ପ୍ରବେଶ। ରୀନା ହସି ହସି, କ'ଣ ବାପାଙ୍କ ସଙ୍ଗେ ଆଳାପ ପରିଚୟ ହେଲା? ରାଜୀବ, ହଁ ହେଲା, କିନ୍ତୁ ତାଙ୍କ ମିଜାଜଟା ବର୍ତ୍ତମାନ ସପ୍ତମରେ ଅଛି, ହେଲେ ମୁଁ ଠିକ୍ ଜମେଇଦେବି, କିନ୍ତୁ ବାପା ତମର ବିଲକୁଲ ବିବାହ ବିରୋଧୀ ହୋଇପଡ଼ିଛନ୍ତି। ରୀନା, ତା ତ ମୁଁ ତୁମକୁ ଆଗରୁ କହିଛି। ରାଜୀବ, ମୋତେ ଜଣେ ଡାକ୍ତର ଛାତ୍ରୀ ବାହା ହେବାକୁ ଚାହାନ୍ତି ଶୁଣି ସେ ତ ଏକବାର ଖପା। ରୀନା, ବାପା ପୁଣି ଗଲେ କୁଆଡ଼େ ଫେରେ? ରାଜୀବ, ମୁଁ ତାଙ୍କୁ ଗୋଟେ ଜୋତା ଦୋକାନରେ ପଶିବାର ଦେଖି ସୁଟକିନି ଫେରିଆସିଲି ତମ ସହିତ ଟିକେ ଦେଖା କରି ଯିବାକୁ। ମୁଁ ଉଠେ ରୀନା, ଯଦି ସେ ହଠାତ୍ ପହଞ୍ଚିଯିବେ ନା, ତେବେ ସର୍ବନାଶ। ରୀନା, ଅସମ୍ଭବ କିଛି ନୁହେଁ। ରାଜୀବ, ଆଚ୍ଛା ମୁଁ ଆସେ, ତମେ କିଛି ଭାବନା ରୀନା, ମୁଁ ସବୁ ଠିକ୍ କରିଦେବି। ରୀନାର ଭିତରକୁ ପ୍ରସ୍ଥାନ, ପଦୀର ଚାରିଆଡ଼େ ଚାହିଁ ଚାହିଁ ପ୍ରବେଶ ଓ ଜଳଖିଆ ଥାଳିଆ ପାଖକୁ ଯାଇ ଗୋଟିଏ ରସଗୋଲା ପାଟିରେ ପୁରେଇ ଦେଉ ଦେଉ ଗୁରିଆର ପ୍ରବେଶ। ଗୁରିଆ ତାର ଗାଲ ଫୁଲା ଦେଖିଲା ଆଉ ନିକଟକୁ ଯାଇ କହିଲା, ଗୁରିଆ, କ'ଣ ହେଲା କି ପଦୀ, କ'ଣ ହେଲା? ପଦୀ ପେଟକୁ ଚିପି ଧରି ବସିପଡ଼ି ଗାଲକୁ ଫୁଲାଇ ରସଗୋଲାଟା ଖାଇବାକୁ ଲାଗିଲା। ଏ କ'ଣ ହେଲା? ପଦୀ ପିଠିକୁ ଆଉଁସି ପକାଇ, କ'ଣ ହେଲା ତୋର? ପଦୀ ପିଠିକୁ ଆଉଁସି ଦେବାକୁ ନିର୍ଦ୍ଦେଶ ଦେଲା। ପଦୀ ରସଗୋଲା ଖାଇସାରି ଠିଆ ହେଲା। ପଦୀ, ଓହ ଗୁରିଆ, ଓହ କ'ଣ କ'ଣ ହେଲା ପଦୀ ତୋର? ତୋ ଗାଲ ଦୁଇଟା ଏମିତି ଫୁଲି ଯାଇଥିଲା କାହିଁକି? ପଦୀ, କ'ଣ କହିବି ରେ ଗୁରିଆ, ପେଟ ଭିତରୁ କ'ଣ ଗୋଟେ ପବନ ବାହାରି ଆସିଲା ଯେ ମୋ ଗାଲ ଦୁଇଟାକୁ ସେ ଫୁଲେଇ ଦେଲା, ମୁଣ୍ଡଟା ଝାଇ ଝାଇ କରିଦେଲା ପରା। ଗୁରିଆ, ସତରେ ଭାରି କଷ୍ଟ ହେଇଥିବ, ତୁ ପାଟିଟା ମେଲା କରିଦେଲୁନି, ପବନ ଗୁଡ଼ାକ ପଦାକୁ ବାହାରି ପଡ଼ିଥାନ୍ତା। ପଦୀ, ଆରେ ସତେ ତ ଗୁରିଆ, ନିଆନଗା ମନ ପରା, ସେତେବେଳେ କ'ଣ ମନେ ପଡ଼ିଲା କିରେ? ଗୁରିଆରେ, ମୁଁ ଏ ଘରେ ଆଉ ରହିବିନି। ଗୁରିଆ ବ୍ୟସ୍ତ ହୋଇ, କାହିଁକି କିଲୋ? ମୁଁ ଆଉ ଏ କାମକୁ ପାରିବିନି, ବୟସ ହେଇଗଲାଣି, ଭାରି ତ କାମ କରି ଫଟେଇ ଦେଲୁଣି ଆଉ। କିଲୋ, ତୁ କି କାମ କରୁଛୁ କିଲୋ? ମା ତ ସବୁ ବାସି ପାଇଟି କରୁଛନ୍ତି, ତୁ ଖାଲି ବଇଛୁ। ପଦୀ, ହଇରେ କ'ଣ କହିଲୁ, କ'ଣ କହିଲୁ? ମୁଁ ଖାଲି ବଇଛି। ହଇରେ, ମୋ ପାଇଟି ତୁ ଆଖିକି ଦିଶୁନି। ହଇରେ, ଏ ଘରର ସକଳ ପାଇଟି କିଏ କରୁଛି? ଢିଙ୍କି ପଡ଼ିଛି ଆଠ ଗଣ୍ଡା, ଶୁଖେଇ ଦେବାକୁ ଜଣେ ଭେଣ୍ଡା, ଏତେ ବଡ଼ ଘରର ପାଇଟି ସବୁ ମୁଁ କରୁଛି, ତତେ ଦିଶୁନି। ହଇରେ, ତୁ ଘରେ କି କାମ କରୁଛୁ? ଗୁରିଆ, ମୁଁ କରୁନି ଆଉ ତୁ କରୁଛୁ ନାଇଁ। ପଦୀ, ତୁଟା କ'ଣ କରୁଛୁ ବା, ବଜାର ସଉଦରୁ ମାରି ଗାଞ୍ଜିଆ ଫୁଲଉଛୁ ଖାଲି। ମୁଁ କ'ଣ ତୋ ଗୋଇ ଜାଣିନି କି, ଖୋଲିବି ଖୋଲିବି ବୋଇଲେ। ଗୁରିଆ, ତୁ ଦେଖିଛୁ ମୁଁ ପଇସା ଖାଉଛି ବଜାର ସଉଦରୁ, ହଇଲୁ ଦେଖିଛୁ। ପଦୀ, ହଇରେ ହେ ହେ, ଚୋରି କିଏ ଦେଖୁଥାଏ, ଆରେ ତଳେ ତଳେ ଗଲା ତଳ ଗଡ଼ିଶା ନା, କେହି ନ ଜାଣିଲେ ସାହି ପଡ଼ିଶା। ଗୁରିଆ, ହଁ ମ ତୋ ଗୋଇ ମୁଁ ଜାଣିନି। ପଦୀ, ହଇରେ କ'ଣ ଜାଣିଛୁ କ'ଣ ଜାଣିଛୁ କହିଲୁ ଦେଖି, ନହେଲେ ତୁ ଦାନ୍ତ ଭାଙ୍ଗିଦେବି। ଗୁରିଆ, କହିବି କହିବି। ପଦୀ, କହୁନୁ ତୋ ଜିଭରେ କେତେ ହାଡ଼ ଅଛି ଦେଖିବା। ଗୁରିଆ, ଏଇ ରସଗୋଲାଟା ପାଟିରେ ପୁରେଇ କହୁଥିଲୁ, ପେଟରୁ ପବନ ବାହାରି ଗାଲ ଫୁଲେଇ ଦେଲା, ତୁ ଭାବିଥିଲୁ ମୁଁ ଜାଣିନି ବୋଲି। ପଦୀ, ଦେଖେ ଗୁରିଆ ମୋ ସାଙ୍ଗେ ଖଟଖାଟ ଲଗାନା କହୁଛି। ଗୁରିଆ, ମୁଁ କାହିଁକି ତୋ ସାଥିରେ ଲଗାନ୍ତି, ଓଲଟି ତୁ ମୋ ଉପରେ ପଡ଼ି ଝଗଡ଼ା କରୁଛୁ। ବୀଣା ଦେବୀଙ୍କର ଚୌକି ଝାଡ଼ୁଣି ଧରି ପ୍ରବେଶ, ଧମକ ଦେବା ସ୍ୱରରେ। ବୀଣା, ମୁଁ ଜାଣେ ପରା, ହଇଲୋ ପଦୀ, ପୁଢ଼ି ଦିନେ ତୁ କ'ଣ ଟୋକି ହୋଇଯାଉଛୁ ମ, କାମ ନାହିଁ ଦାମ ନାହିଁ ଖାଲି। କିରେ ଗୁରିଆ, କ'ଣ କରୁଛୁ ଏଠି ଠିଆ ହୋଇ ହୋଇ, ଯା ଗଲୁ କଳରୁ ପାଣି ଆଣିବୁ ଯା, କେଉଁଠି ଟୋପା ହେଲେ ପାଣି ନାହିଁ। ଗୁରିଆ, ଯାଉଛି ମା, ବାଲ୍ଟି ଧରି ପ୍ରସ୍ଥାନ। ବୀଣା, ହଇଲୋ ଏ ଆଲୋ, ସେଇଟା ସାଙ୍ଗରେ ଏତେ ରଜଘସ କିଆଁ କିଲୋ, ଅଲା ଝୁକି କେଉଁଠିକାର। ପଦୀ କାନ୍ଦ କାନ୍ଦ ସ୍ୱରରେ, ମା ତମେ କିଛି ନ ବୁଝି ମୋତେ କିଆଁ ଗାଳି ଦେଉଛ କହିଲ, ସେ ନୀଲଠିଆ ଅଲାଜକୁ ତ ସବୁବେଳେ ମୋ ପଛେ ପଛେ ଗୋଡ଼େଇଛି। ବୀଣା, ହଁ ତୋର ଯେମିତି ଦୋଷ ନାହିଁ, ଆଉ ଗୋଟାକ ଯାକ ତୁଳସୀ ପତ୍ର ତୁ, ଆଉ ଯା ଯା ଅଇଁଠା ବାସନ ଗୁଡ଼ାକ ସିଆଡ଼େ ପଡ଼ିଛି। ପଦୀ, କିଛି ନ ବୁଝି ମୋତେ ଏତେ କଥା କିଆଁ କହୁଛ ମ। ପଦୀର ପ୍ରସ୍ଥାନ ଓ ବୀଣା ଦେବୀଙ୍କର ଚୌକି ଝାଡ଼ିବା, ଘରେ ପ୍ରବେଶ କଲା ରୀନା। ରୀନା, ବୋଉ ତତେ ଯେତେ ମନା କଲେ ବି ତୁ ଶୁଣିବୁନି। ବୀଣା, କେଉଁ କଥା ମା? ରୀନା, କେଉଁ କଥା ଆଉ, ଏଗୁଡ଼ାକ ସବୁ ଚାକର ବାକରଙ୍କ କାମ, ତୋତେ ତୋତେ ଏସବୁ ନ କରିବାକୁ କହି କହି ଥକି ଗଲୁଣି। ବୀଣା, କାହିଁକି କହୁଛୁ ଯେ, ଦେଖୁଛ ତ ମୁଁ ଶୁଣୁନି। ନାଇଁ ବୋଉ, ତତେ ଶୁଣିବାକୁ ହେବ, ତୁ ଏତେ କାମ କଲେ ବି ବାପା କେଉଁ ଖୁସି ତୋ ଉପରେ। ବୀଣା, ତୋ ବାପାଙ୍କୁ ଖୁସି କରିବା ପାଇଁ ତ ମୁଁ ଏସବୁ କରୁନି। ରୀନା, ତୁ ତ ବାପାଙ୍କ କଥା କିଛି ବୁଝୁନୁ ବୋଲି ସେ ତୋ ଉପରେ ସବୁବେଳେ ଚିଡ଼ଚିଡ଼ ହେଉଛନ୍ତି। ବୀଣା, ସେ ସେମିତି ହେଉଥିବେ, ତମେ ଦୁଇ ଝିଅ ତ ତାଙ୍କ କଥା ବୁଝୁଛ, ଆଉ ମୁଁ ବୁଢ଼ୀ ହେଲା ଯାଏ ତୋ ବାପାଙ୍କର ସବୁ କଥା ବୁଝୁଥିବି। ପଦୀର ଗୋଟିଏ ଗଣ୍ଠିଲ ଧରି ପ୍ରବେଶ, ମା ମୁଁ ଏଠି ରହିବିନି, ମୋତେ ଗାଁକୁ ପଠାଇ ଦିଅ। ରୀନା, କାହିଁକି ତୋର କ'ଣ ହେଲା? ପଦୀ, ନାଇଁ ଦେଇ ମୁଁ ଆଉ ରହିପାରିବିନି, ମୁଁ ଆଉ କାମକୁ ପାରୁନି। ରୀନା, କି କାମଟା ତୁ କରୁଛୁ କିଲୋ, ବୋଉ ତ ସବୁ କରୁଛି, ତୁ ସାଆନ୍ତାଣୀ ହିଁ ବସିଛୁ। ପଦୀ, ମୁଁ ଯେତେ କାମ କଲେ ବି ଏ ଘରେ କାହାରିକୁ ଦିଶୁନି, ନାଇଁ ମୁଁ ଏତେ କଥା ଶୁଣିପାରିବିନି କି ରହିପାରିବିନି। ବୀଣା, କିଲୋ ତତେ କିଏ କ'ଣ କହିଲା? ପଦୀ, ତମେ ତ ମା ନିଜେ କହିଲ। ବୀଣା ହସି, ମୋ କଥାକୁ ତୁ କେଉଁଦିନ ଧରିଥିଲୁ ଯେ ଆଜି ଧରିଛୁ? ରୀନା, ନାଇଁ ବୋଉ ତାକୁ ଖୋସାମତ କରନା, ସେ ଯାଉ ତାର ଯୁଆଡ଼େ ଇଚ୍ଛା ହେଉଛି ଯାଉ। ପଦୀ, ମୁଁ ଯିବିନି ଆଉ କ'ଣ ରହିବି, ଗତର ଖଟେଇଲେ କ'ଣ ପେଟକୁ ଗଣ୍ଡେ ଖାଇବାକୁ ମିଳିବନି, ଦେ କଉଡ଼ି ଖା ପିଠା ଏଇଥିପାଇଁ କିଆଁ ଦାନ୍ତ ନିକୁଟା। ରୀନା, ହଉ ଆଉ ଢଗ ମେଲାନି ବସି, ଯିବୁ ଯଦି ଚାଲିଯା, ତୋ ପଛରେ କେହି ଗୋଡ଼େଇ ଯିବିନି। ପଦୀ ବୁଜୁଳି ଯାଇକି ଘରର ଗୋଟେ କୋଣରେ ବସିପଡ଼ି, ହଁ ଯିବି ତ ନିଶ୍ଚେ ଯିବି। ରୀନା, ଯିବୁ ତ ବସିଲୁ କିଆଁ? ପଦୀ, ମୁଁ ଯିବି ବୋଲି କ'ଣ ବସିବାକୁ ମନା, ଯିବି ବୋଲି ତ ବସିଲି। ବୀଣା, କାହିଁକି ସେଇଟାକୁ କିଛି କହୁଛୁ, ଆଜିକାଲି ତାର ମୁଣ୍ଡ ଠିକ୍ ରହୁନି। ରୀନା, ତୁ ତା ମୁଣ୍ଡକୁ ବିଗାଡ଼ୁଛୁ। ବୀଣା, ମୁଁ ସଭିଙ୍କର ମୁଣ୍ଡ ବିଗାଡ଼ୁଛି, ତା ମୁଣ୍ଡ ତୋ ବାପାଙ୍କ ମୁଣ୍ଡ। ରୀନା, ତୁମର ଯାହା ଇଚ୍ଛା ତାହା କର, ମୁଁ ବାହାରିଲି। କୁଆଡ଼େ? ମୋର ଆଜି ପରା ରାତି ୱାର୍ଡ ଡ୍ୟୁଟି ଅଛି, କ'ଣ ରାତିରେ ଡାକ୍ତରଖାନାରେ ରହିବୁ? ରୀନା, ହଁ। ରୀନାର ପ୍ରସ୍ଥାନ, ଦୁଇଟା ବାଲ୍ଟି ଦୁଇ ହାତରେ ଧରି ଗୁରିଆର ପ୍ରବେଶ। ଗୁରିଆ, ବାଲ୍ଟି ଧଡ଼କିନା ଥୋଇଦେଇ, ମା ମୁଁ ଆଉ ତୁମ ଘରେ ନୌକରି କରିପାରିବିନି, ମୋତେ ଆଜି ବିଦା କରିଦିଅ। ବୀଣା, କିନ୍ତୁ ତୋର ଫେରେ କ'ଣ ହେଲା? ଗୁରିଆ, ମୁଁ ଆଉ ଦାଣ୍ଡ କଳରୁ ପାଣି ବୋହି ଆଣିପାରିବିନି, ମୋ ଅଣ୍ଟା ପିଠି ଲାଗିଗଲାଣି। ବୀଣା, ଆଜି ଯାଏ ତ କାଇଁ ସେ କଥା କହୁନଥିଲୁ? ଗୁରିଆ, କହୁନଥିଲି, ଏବେ କହିଲି। ବୀଣା, ହଉ ଦୁଇ ଜଣ ଯାକ ଅଭି ବାହାର ମୋ ଘରୁ, ଯା ପଦୀ ବାହାର ତୁ। ପଦୀ, ମ କହିଲା ସାଙ୍ଗେ ସାଙ୍ଗେ କ'ଣ ମୁଁ ବାହାରିଯିବି, ମୁଁ ସିନା ଆଉ ତୁମ ଘରେ ରହିବିନି ବୋଲି କହିଲି, ଏଇନେ ସାଥି ସାଥି ତୁମ ଘରୁ ବାହାରିଯିବାକୁ ତ କହିନି। ବୀଣା, ତେବେ ଗଣ୍ଠିଲି ପତ୍ର ଧରି ଏଠି ବସିଲୁ କିଆଁ? ପଦୀ, ମୋର ଇଚ୍ଛା ହେଲା ତ ବସିଲି, ନାଇଁ ଯେଉଁଦିନ ଇଚ୍ଛା ହେବ ମୁଁ ଯିବି, ମାସକରେ ହଉ ବର୍ଷକରେ ହଉ, ହେଲେ ତୁମ ଘରେ ଆଉ ରହିବିନି। ବୀଣା ହସି, ହଉ ଭଲ କଥା। ଗୁରିଆ, ତୁ କ'ଣ ଆଜି ଯିବୁ? ମା, ତମର ଯେଉଁ କଥା, ଯାଉଛି ମା, ହଇକେ ମା ବାବୁଙ୍କୁ କହୁନ, ଆଉ ଗୋଟେ ବଡ଼ ଡିରାମ ଆଣନ୍ତେ, ଗୋଟାଏ ଡିରାମ ପାଣି ଅଣ୍ଟୁନି, ଦୁଇଟା ଡିରାମରେ ପାଣି ଭର୍ତ୍ତି କରିଦେବି ଯେ ଯେତେ ଖର୍ଚ୍ଚ କରୁଛ କରୁଥା। ବୀଣା, ହଉ ହଉ ଯା ଯା, ମୁଁ ସେ କଥା ବୁଝିବି, ଏ ଘରେ ସଭିଙ୍କର ମୁଣ୍ଡ ଖରାପ। ଗୁରିଆ, ଏ ପଦୀ ଚାଲ କାମ କରିବୁ ଚାଲ, ଗଣ୍ଠିଲି ଯାକି ଗାଁକୁ ଯିବ ବୋଲି ବହିଛି, ବାହାରି ଯିବା ବାଲା ଆଉ। ପଦୀ ଉଠି, ହଇରେ ମୁଁ ତ ଗଲିନି, ତୁ ତ ଆଜି ଯିବୁ ବୋଲି ବାହାରିଥିଲୁ, କାହିଁକି ରହିଗଲୁ? ଗୁରିଆ, ଆହେ ଏତିକି ବୁଝିପାରିଲୁନି, ତୁ ବାହାରିଥିଲୁ ବୋଲି ମୁଁ ଯିବାକୁ କହୁଥିଲି ନା। ପଦୀ, ସତେ ତୋ ଆଖି ଛୁଇଁଛି ଲୋ ପଦୀ, ମୋ ଆଖି ଛୁଇଁବୁ କିଆଁରେ ବାଡ଼ିପଡ଼ା? ତୁ ପଦୀ ମୋ ଉପରେ ଏମିତି ଗରଗର କିଆଁ ହେଉଛୁ? ମୁଁ ପରା ତୋରି ପାଇଁ। ପଦୀ, କ'ଣ କହୁନୁ, ରହିଗଲୁ କିଆଁ? ମୁଁ ଯେଉଁ ପଇସା ସଞ୍ଚୁଛି କାହା ପାଇଁ କହିଲୁ ପଦୀ? ପଦୀ, କାହା ପାଇଁ? ପଦୀ, ହଇରେ ମୁଁ ତୋଠୁ 8 କି 10 ବର୍ଷ ବଡ଼ ହେବି, ସାନ୍ତାଣୀ କି ଯେତେ ମୋତେ ସେତିକି ବୟସ ହେଲାଣି ଆସି, ତୁ ଫେରେ। ଗୁରିଆ, ହେଲେ କ'ଣ ହେଲା, ସବୁବେଳେ ବରମାନେ କନ୍ୟାମାନଙ୍କଠୁ ବଡ଼ ହେବେ ଏହା କ'ଣ ଶାସ୍ତ୍ରରେ ଲେଖା ଅଛି? ଆଜିକାଲି ଶାସ୍ତ୍ର ବଦଳି ଗଲାଣି ମ, ଆଇନ ହେଇଗଲା ପରେ ଲୋ କନ୍ୟାମାନେ ବରଠୁ 10-12 ବର୍ଷ ବଡ଼ ହେବେ, ବୁଝିଲୁ? ହଇରେ ତୁ ଯାଉଛୁ ନା ଏଠି, ଇଲେ ଦେଖିବୁ। ପଦୀ, ଯାଉଛି ପଦୀ, ତୁ ଏମିତି ରାଗ ନା। ପଦୀ, ହଁ ରସିକ ଯାଉଛି ବନ୍ଧରେ, ବଣ ମଲ୍ଲି ଫୁଲ ପାଚିଲା ଗାମୁଛା ପଶି ହେଉନାହିଁ ଗନ୍ଧରେ। ଜଳଖିଆ ପ୍ଲେଟ୍ ଓ ଚା ଗ୍ଲାସ୍ ଧରି ପ୍ରସ୍ଥାନ, ପ୍ୟାଣ୍ଟଟିକୁ ଗୋଡ଼ ଉପରକୁ ଈଶତ୍ ଟେକି ଧରି ବିମଳ ବାବୁଙ୍କର ପ୍ରବେଶ ଓ ଡ୍ରଇଂ ରୁମ୍ରେ ଛୋଟେଇ ଛୋଟେଇ ପଦଚାରଣା କରିବା କାହାକୁ ନ ଦେଖି। ଓହ, କାହାରି ଦେଖା ନାହିଁ, ଗୋଡ଼ଟା ଇଆଡ଼େ କଟକଟ ହେଲାଣି, କ'ଣ କରିବ ମଣିଷ, ଗୋଟାଏ ଚୌକିରେ ବସିବା। ମୀନା ନାଚି ନାଚି ପ୍ରବେଶ ଓ କିଛି ସମୟ ପରେ ବିମଳ ବାବୁଙ୍କୁ ଦେଖି, ବାପା ତମେ କେତେବେଳୁ ବସିଛ ଏଠି? ବିମଳ ଗମ୍ଭୀର ଭାବରେ, ବହୁତ ବେଳୁ, ନିଦରେ ଶୋଇଲା ବେଳେ ନାଚ କରୁନୁ ତ ମୀନା? ମୀନା, ଏଠି କାହିଁକି ବସିଛ, ଭିତରକୁ ଯାଉନ? ବିମଳ, ନା। ମୀନା, ଚାଲ ଜାମାପଟା ଖୋଲି ଚା ଖାଇବ ଚାଲ। ବିମଳ, ନା ତୁ ପାଟି କରନା ମୀନା, ତୁ ତୋର ନାଚୁଛୁ ନାଚୁଥା, ମୁଁ ଭାରି ହାଲିଆ। ମୀନା, ହାଲିଆ ହେବନି, ଗଧଙ୍କ ଭଳି ସକାଳ 7ରୁ ରାତି 10 ପର୍ଯ୍ୟନ୍ତ ଅଫିସ ଫାଇଲ୍ରେ ମୁଣ୍ଡ ଗୁଜି ବସୁଛ, ଆଉ କିଏ ସେ ମୋ ଦୁଃଖ ବୁଝୁଛି? ମୀନା, କାହିଁକି? ରୀନା ଅପା, ମୁଁ କେତେଥର ମନା କଲୁଣି ଖଟ ନାହିଁ ବୋଲି। ବିମଳ, ତୁମେ ସବୁ କହିଲେ କ'ଣ ହେବ? ମୀନା, ବାପା ମୁଁ ଗୋଟେ ନୂଆ ନାଚ ଶିଖିଛି, ଦେଖିବ? ବିମଳ, ନାଇଁ ନାଇଁ, ମୋର ବର୍ତ୍ତମାନ ତୋର ନାଚ ଫାଚ ଦେଖିବାକୁ ଇଚ୍ଛା ନାହିଁ, ବୁଢ଼ୀ ଦିନରେ ଗୋଟେ ନାଚ ଶିଖାହେଉଛି। ମୀନା ବିମଳ ବାବୁଙ୍କ ପାଖେ ଲାଗିକରି ବସି ଓ ଗେହ୍ଲେଇ ହୋଇ, ବାପା ତମେ ଆଜିକାଲି ଭାରି ଚିଡ଼ଳ ହୋଇଗଲଣି, ସବୁବେଳେ ଖାଲି ଚିଡ଼ଚିଡ଼ ହେଉଛ। ବିମଳ, ହେବିନି, ମୋ କଥା କେହି ବୁଝୁନାହାନ୍ତି। ମୀନା, ମୁଁ ଆଉ ରୀନା ବାପା ତ ସବୁବେଳେ ବୁଝୁଛୁ ତମ କଥା। ବିମଳ, ତମେ ବୁଝିଲେ କ'ଣ ହେବ, ଯିଏ ବୁଝିବା କଥା ତ ସିଏ ବୁଝୁନି। ମୀନା ଟିକିଏ ଦୁଷ୍ଟାମି କରି, ସେଇ ଯିଏ ଟିକିଏ ବାପା? ବିମଳ, ଜାଣିନୁ କିଏ? ମୀନା, ବୋଉ। ହଁ ହଁ, ତୋର ସେଇ ଗୁଣବତୀ ବୋଉ, ମୋତେ ଟିକେ ପଚାରୁଛି, ତାକୁ କେତେବେଳେ ଫୁରସତ ଅଛି କହିଲ ବାପା? ହଁ, ସେଇଥିପାଇଁ ତ ମୋ କଥା ଟିକିଏ ବୁଝିବାକୁ ଫୁରସତ ହେଉନି, ମୋ ପ୍ରତି ତୋ ବୋଉର ଗୋଟେ ଘୃଣା ହୋଇଯାଇଛି। ମୀନା ଦୁଷ୍ଟାମିରେ ହସି ହସି, ଆଚ୍ଛା କାହିଁକି ବୋଉ ତୁମକୁ ଘୃଣା କରୁଥିବ ବୋଲି ଭାବୁଛୁ ବାପା? ବିମଳ, କାହିଁକି କାହିଁକି କ'ଣ, ମୋର ଏଇ କଳା ଚେହେରା ଆଉ ମୁଣ୍ଡ ପଛରେ ଏଇ ଭାଲୁଖିଆ ଚନ୍ଦା, ଆଉ ନିଜେ ସୁନ୍ଦରୀ ବୋଲି ତାର ଗୋଟେ ଗର୍ବ, କ'ଣ କହୁଛୁ ତୁ, ସତ ନୁହେଁ? ମୀନା କପଟ ଗାମ୍ଭୀର୍ଯ୍ୟ, ମୁଁ ଟିକେ ଭାବେ ବାପା। ବିମଳ, ଭାବିବୁ ଆଉ କ'ଣ, ମୁଁ ତ ଠିକ୍ ଜାଣେ, ତମ ଦି ଝିଅଙ୍କର ମୋତେ ବି ସେଇଆ, ତମ ଦି ଝିଅଙ୍କର ମିଜାଜ ବି ଠିକ୍ ତମ ବୋଉଙ୍କ ମିଜାଜ ଅନୁସାରେ ଗଢ଼ି ଉଠିଲାଣି। ମୀନା, ବାପା ତମେ ତ ସବୁ କଥାରେ ଖାଲି ନିଜେ କହିଯାଉଛ, ଆଚ୍ଛା ସତ କହିଲ, ବୋଉ ସୁନ୍ଦରୀ ବୋଲି ତମ ମନରେ ଗର୍ବ ହୁଏ ନା? ବିମଳ, ଆରେ ବାବୁ ସେ କଥା କିଏ ମନା କଲା, ତା ବୋଲି ସିଏ ମୋତେ ଘୃଣା କରିବ ନା? ଏ ଘରେ ଆଉ ଚଳି ହେବନି, ତୁମେ ଝିଅଗୁଡ଼ାକ ବି ମାଆକୁ ସପୋର୍ଟ କଲଣି, ନା ମୁଁ ଆଉ ଏ ଘରେ ଚଳିପାରିବି ନାହିଁ। ମୀନା, ଆଉ ତେବେ କେଉଁ ଘରେ ଚଳିବ ବାପା? ବିମଳ ପାଟି କରି, ତୋ ବୋଉ ଯେଉଁ ଘର ତୋଳି ଦେଇଛି ମୋ ପାଇଁ, ଚୁପ୍ କର, ଭାରି ଫାଜିଲ ହୋଇଯାଉଛି। ଅସ୍ଥିର ଭାବରେ ବୁଲିବାକୁ ଲାଗିଲେ ବୀଣା ଦେବୀଙ୍କର ପ୍ରବେଶ। ବୀଣା, କୁଆଡ଼େ ଯାଇଥିଲ? ଫେରିବା ସଙ୍ଗେ ସଙ୍ଗେ ପୁଣି ପାଟିତୁଣ୍ଡ ଆରମ୍ଭ କରିଦେଲଣି। ବିମଳ, ଘଣ୍ଟାଏ ହେଲା ଫେରିଲିଣି, ହେଲେ କିଏ ମୋ କଥା ବୁଝୁଛି, ଓହ ପାଦଟା କଟକଟ ହେଲାଣି। ମୀନା, ନାଇଁ ବୋଉ, ବାପା ମିଛ କହିନାହାନ୍ତି ଯେ ତାଙ୍କର ସମୟଜ୍ଞାନ ଟିକେ କମିଗଲାଣି। ବୀଣା, ଚୁପ୍ କର ଟୁକି, ଅତି ଫାଜିଲ ହୋଇଯାଉଛି। ବିମଳ, କାହିଁକି ଆଉ ଏ ଶୁଖିଲା ଧମକ ଦଉଛ, ଝିଅଗୁଡ଼ାଙ୍କୁ ତ ସେମିତି ଖରାପ କରି ବଢ଼େଇଛ। ମୀନା, ଫେର ମିଛ କହିଲ ବାପା, ଆମେ ମୋଟେ ଖରାପ ହୋଇ ବଢ଼ିନୁ। ଦେଖ ମୁଁ ଲମ୍ବା ଚଉଡ଼ା ଫିଗର କେମିତି ଆଇଡିଆଲ। ବିମଳ, ଯା ଯା ଫାଜିଲ ହସିବା। ମୀନା ତାଳି ମାରି, ଏଇ ବାପା ହସିଲେ, ବାପା ହସିଲେ ଆଉ ରାଗି ପାରିବେନି ବୋଉ, ତୋର ଦୁଃଖ ନାହିଁ। ବିମଳ ଗମ୍ଭୀର ହୋଇଯାଇ ଓ ତଳକୁ ଜୋତା ମୋଜାକୁ ଚାହିଁ, ଓହ କି ଭୀଷଣ କଟକଟ କଲାଣି ପାଦ। ମୀନା, ଏ କଣ କହିଲ ବାପା, ପାଦ କଟକଟ ହେଲାଣି। ପାଦକୁ ଚାହିଁ ହସି ହସି, ବାପା ଜୋତା ଫିତାଟା ଏମିତି ଚାପି ଚାପି ଭିଡ଼ିଛ କାହିଁକି। ବାପା ଏଇଟା କ'ଣ ନୂଆ ଜୋତା, ଇଲେ ଏଇ ଜୋତା କିଣିବାକୁ ଯାଇଥିଲେ କି। ହଉ ହଉ ମୁଁ ଖୋଲି ଦେଉଛି। ବିମଳ, ନା ନା ତୋର ଖୋଲିବା ଦରକାର ନାହିଁ। ମୀନା ମଲା, ପାଦକୁ କାଟୁଛି ବୋଲି କହୁଛ। ମୀନା ଜୋତା ମଜା ଖୋଲିଦେଲା ବେଳକୁ ମନା କରୁଛ କାହିଁକି, ତେବେ ନିଜେ ବସି ଖୋଲ। ବିମଳ ରାଗିଯାଏ, ହଁ ନିଜେ ନ ଖୋଲିବି ତ ଆଉ ମୋର କିଏ ଅଛି ଯେ ଖୋଲିଦେବ, ରକ୍ତ ପାଣି କରି ଚାକିରି କରିବି, ଆଉ ଜୋତା ମଜା ନିଜେ ଖୋଲିବିନି ତ ଆଉ କ'ଣ। ଉହ ପାଦଟା କଟକଟ କଲାଣି। ମୀନା, ତୁ କେମିତି ବୁଝିପାରୁନୁ ବୋଉ, ବାପା ଚାହାନ୍ତି ତୁ ତାଙ୍କ ଜୋତା ମଜା ଖୋଲିଦେ। ମୀନା, ମୁଁ ଖୋଲିଦେବି। ବିମଳ, ତୁମେ ଖୋଲିଦେବ, କେଉଁଦିନ ଦେଇଥିଲ ନା। ମୀନା ବିରକ୍ତ ହୋଇ, ତାହେଲେ ନିଜେ ଖୋଲ, ଯେତେ କାମ କଲେ ବି ତମ ଆଖିକି ଦିଶୁନି। ବିମଳ, ଏ କ'ଣ ଏମିତି ଗୁଡ଼ାଏ କାମ କରି ପକାଉଛ, ଭାରି ଧମକ। ମୀନା, ଦିଅ ଉଠ, କାହିଁକି ଗୁଡ଼ାଏ ଅଯଥାରେ ଅଶାନ୍ତି କରୁଛ କହିଲ। ମୀନା, ଗଲୁ ତୁ ବାପାଙ୍କ ପାଇଁ ଚା ଜଳଖିଆ ନେଇକି ଆସିବୁ। ମୀନା, ବାପା ମୁଁ ଚା ଜଳଖିଆ ଆଣିବି। ପ୍ରସ୍ଥାନ। ଶ୍ରୋତା ବନ୍ଧୁ, ଏଇଠି ରଖୁଛୁ ପ୍ରାଣବନ୍ଧୁ କରଙ୍କ ଏକାଙ୍କିକା ଦୂର ପାହାଡ଼ର ଦ୍ୱିତୀୟ ଭାଗ। ରହିଲୁ, ନମସ୍କାର।